ନମସ୍କାର, ମୋ ନାଁ କାମିନୀବାଳା ଷଡ଼ଙ୍ଗୀ। ମୁଁ 38 ନମ୍ବର ୱାର୍ଡ଼ର ମୁଣ୍ଡା ବିଜୁ ଆଦର୍ଶ କଲ୍ୟାଣର ଏଜିଓର ପ୍ରେସିଡ଼େଣ୍ଟ ଅଛି। ମୋର ଘର ଶ୍ୟାମ ମାର୍କେଟ ସାମ୍ନାରେ, ତେଣୁ ଘର ଆଗରେ ଗୋଟିଏ ଡ୍ରେନ୍ ଯାଇଛି। ସେ ଡ୍ରେନ୍ଟି ସବୁବେଳେ ଫୁଲ୍ ହୋଇକି ରହୁଛି, ଯାହାଫଳରେ ପାଣି ଜମିବା ଦ୍ୱାରା ମଶା ମାଛି ସବୁବେଳେ ହେଉଛନ୍ତି। ଆମେ ଘରେ ରହିପାରୁନୁ। ମୋ ଘରେ ବୃଦ୍ଧ ଲୋକ ଆମେ 2 ଜଣ ରହିଛୁ ସ୍ୱାମୀ ସ୍ତ୍ରୀ। ମୋର ଗୋଟିଏ ଝିଅ ବି ଅଛି, ଭିନ୍ନକ୍ଷମ ଝିଅଟିଏ, ତେଣୁ ମଶା ବହୁତ ବସି ଉଠିପାରୁନୁ। ଦିନରେ ବେଳରେ ବି ମଶା, ତେଣୁ ସରକାର ସବୁବେଳେ ଇଏ କରୁଛନ୍ତି ଯେ ମଶା ଡେଙ୍ଗୁ ମ୍ୟାଲେରିଆ ନିରାକରଣ ପାଇଁ ସବୁବେଳେ ଇଏ ଉଦ୍ୟମ କରୁଛନ୍ତି, ହେଲେ କ'ଣ ହବ? ଆମେ ତ ଦିନ ରାତି ସବୁବେଳେ ମଶାଙ୍କ ଯନ୍ତ୍ରଣାରେ ଛଟପଟ ହେଲୁ। ଯେତେ କମ୍ପ୍ଲେନ୍ କଲେ ମଧ୍ୟ କୌଣସି ସୁବିଧା ହେଇପାରୁନି, ଡ୍ରେନ୍ଟି କ୍ଲିନ୍ ହେଇପାରୁନି। ତେଣୁ ମୁଁ ଜଣାଉଛି ଏ ଡ୍ରେନ୍ଟି କ୍ଲିନ୍ କଲେ ଟିକେ ସୁବିଧାରେ ରହିପାରିବୁ।